ତାପରେ ମୁଁ ଭାବିନି କଣ କହିବି ହ୍ୟାଲୋ, ମୁଁ ନିରଙ୍କାର ନଗର କହୁଛି। ମୋ ନାଁ ସନ୍ଧ୍ୟାରାଣୀ ସାହୁ। ଆମର ପାଣିର ବହୁତ ଅଭାବ ହଉଛି, ପାଣିରେ ଗୋଳି ପାଣି ଆସୁଛି, ଜରି ବି କାଗଜ ଆସୁଛି, ସେ ପାଣିରେ ବହୁତ କିଞ୍ଚା ବି ଆସୁଛି, ସେ ପାଣିରେ ଆସୁଛି। ଆଉ ଭଲ ଠିକ ବ୍ୟବସ୍ଥା କଲେ ଆଉ ଟିକେ ଭଲ ହୁଅନ୍ତା।